ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ପ୍ରସ୍ତାବିତ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣକୁ ନେଇ ଡିଏମ୍କେ ଏବଂ ଅନ୍ୟ କେତେକ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଉଗ୍ରବାଦ ବିରୋଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ଘନ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ କହିଛନ୍ତି ଦେଶ ବିକାଶର ନେତୃତ୍ୱ ନେଉଛନ୍ତି ପାରମ୍ପରିକ ଆଭିମୁଖ୍ୟ ସହ ଶ୍ରେଷ୍ଠ ସରକାରୀ ଅନୁଷ୍ଠାନ। ଛତିଶଗଡ଼ରେ ଦୁଇଟି ପୃଥକ ପୃଥକ ଗୁଳି ବିନିମୟ ଘଟଣାରେ 30 ଜଣ ମାଓବାଦୀଙ୍କ ମୃତ୍ୟୁ ଏବଂ ଖେଲୋ ଇଣ୍ଡିଆ ପାରା ଗେମ୍ସର ଦ୍ୱିତୀୟ ସଂସ୍କରଣକୁ ଆଜି ନୂଆଦିଲ୍ଲୀଠାରେ ଉଦ୍ଘାଟନ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣକୁ ନେଇ ଡିଏମ୍କେ ଏବଂ ଅନ୍ୟ କେତେକ ବିରୋଧୀ ସାଂସଦଙ୍କ ବିରୋଧ ପରେ ସଂସଦର ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଦ୍ୱିତୀୟଥର ପାଇଁ ମୁଲତବୀ ପରେ ଅପରାହ୍ନ 2ଟାରେ ଗୃହ ପୁଣି ଆରମ୍ଭ ହେବା କ୍ଷଣି ଡିଏମ୍କେ ସାଂସଦମାନେ ଏହି ପ୍ରସଙ୍ଗକୁ ବିରୋଧ କରି ପୁଣି ଥରେ ଟି ସାର୍ଟ ପିନ୍ଧିଥିବାର ଦେଖାଯିବା ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ବିକ୍ଷୋଭକାରୀ ସଦସ୍ୟମାନଙ୍କ ପୋଷାକକୁ ନେଇ ପ୍ରିଜାଇଡିଂ ଅଧିକାରୀ ଆପତ୍ତି ଉଠାଇବାରୁ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା। ଏଥିପାଇଁ ଗୃହକୁ ଦିନ ତମାମ ମୁଲତବୀ ରଖାଯାଇଥିଲା। ପୂର୍ବରୁ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣକୁ ନେଇ ବିରୋଧୀ ସାଂସଦଙ୍କ ବିରୋଧ ମଧ୍ୟରେ ଉଭୟ ଗୃହ ମୁଲତବୀ ହୋଇଥିଲା। ବାଚସ୍କତି ଓମ୍ ବିର୍ଲା ଡିଏମ୍କେ ସଦସ୍ୟଙ୍କ ପୋଷାକକୁ ବିରୋଧ କରିଥିଲେ ଏବଂ ଗୃହ ନିୟମ ଅନୁଯାୟୀ ଚାଲିବ ବୋଲି କହିଥିଲେ। କିଛି ସଦସ୍ୟ ଗୃହର ନିୟମ ଓ ମର୍ଯ୍ୟାଦାକୁ ଉଲ୍ଲଂଘନ କରୁଛନ୍ତି ବୋଲି ବାଚସ୍କତି କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ନେଇ ହଟ୍ଟଗୋଳ ହେବାରୁ ଗୃହକୁ ମୁଲତବୀ ରଖାଯାଇଥିଲା। ପୂର୍ବରୁ ଗୃହକୁ 3ଥର ମୁଲତବୀ ରଖାଯାଇଥିବା ବେଳେ ଅପରାହ୍ନ 2ଟା ବେଳେ ପୁଣି ଗୃହରେ ହଟ୍ଟଗୋଳ ଦେଖାଦେବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନରେନ୍ଦ୍ର ମୋଦି ସରକାର ନକ୍ସଲଙ୍କ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ସମସ୍ତ ସୁବିଧା ପ୍ରଦାନ କରାଯିବା ସତ୍ତ୍ୱେ ଆତ୍ମସମର୍ପଣ କରୁନଥିବା ଉଗ୍ରବାଦୀଙ୍କ ବିରୋଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଆଜି ଦେଶର ସୈନିକମାନେ ନକ୍ସଲମୁକ୍ତ ଭାରତ ଅଭିଯାନ ଦିଗରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ମାସ 31 ତାରିଖ ସୁଦ୍ଧା ଦେଶ ନକ୍ସଲମୁକ୍ତ ହେବାର ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେବା କ୍ଷେତ୍ରରେ ଭାରତ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ସହ ଏକ ଉତ୍ପାଦ ରାଷ୍ଟ୍ରରେ ପରିଣତ ହେବା ପାଇଁ ପ୍ରୟାସ କରିବା ଉଚିତ ବୋଲି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତୀୟ ୱେବ୍ ବ୍ରାଉଜର ଡେଭଲପ୍ମେଣ୍ଟ ଚ୍ୟାଲେଞ୍ଜ ଏବଂ ଚିପ୍ସ ଟୁ ଷ୍ଟାର୍ଟଅପ୍ ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ପାରମ୍ପରିକ ଆଭିମୁଖ୍ୟ ସହ ଶ୍ରେଷ୍ଠ ସରକାରୀ ଅନୁଷ୍ଠାନଗୁଡ଼ିକ ଦେଶ ବିକାଶର ନେତୃତ୍ୱ ନେଉଛନ୍ତି ବୋଲି କହିଛନ୍ତି। ଶିକ୍ଷାବିତ୍, ଷ୍ଟାର୍ଟଅପ୍, ଛାତ୍ରଛାତ୍ରୀ ଏବଂ ଗବେଷକମାନେ ଏକାଠି ହୋଇ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ସହ ନୂତନ ସମାଧାନର ପନ୍ଥା ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଶିଳ୍ପର ସମସ୍ତ ଦିଗରୁ ସମାଧାନ ଆସିବା ଦରକାର ଏବଂ ସମସ୍ତ ପ୍ରତିଭାବାନ ବ୍ୟକ୍ତି ଏକାଠି ହୋଇ ସମାଧାନର ପନ୍ଥା ବାହାର କରିବାର ଆବଶ୍ୟକତା ରହିଛି। ଉଲ୍ଲେଖନୀୟ ଉଦ୍ଭାବନ, ସୃଜନଶୀଳତା, ଦକ୍ଷତା ଏବଂ ଦେଶର ଆବଶ୍ୟକତା ଅନୁଯାୟୀ ଏକ ବିଶ୍ୱସନୀୟ ୱେବ୍ ବ୍ରାଉଜରର ବିକାଶରେ ଅଗ୍ରଗତି ପ୍ରଦର୍ଶନ କରିଥିବା ଅଂଶଗ୍ରହଣକାରୀମାନଙ୍କ ପାଇଁ ସେ ଗର୍ବିତ ବୋଲି କହିଛନ୍ତି। ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ସ୍ୱଦେଶୀ ୱେବ୍ ବ୍ରାଉଜର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଭାରତୀୟ ୱେବ୍ ବ୍ରାଉଜର ଡେଭଲପ୍ମେଣ୍ଟ ଚ୍ୟାଲେଞ୍ଜ ୱେବ୍ ବ୍ରାଉଜିଂରେ ଏକ ପରିବର୍ତ୍ତନଶୀଳ ଯାତ୍ରା ପାଇଁ ଏହି ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ଏଥିରେ 434 ଦଳ ପଞ୍ଜିକୃତ ହୋଇ କଠିନ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ଯାତ୍ରା ଆରମ୍ଭ କରିଥିଲେ। ଏଥିରେ 8 ଶ୍ରେଷ୍ଠ ଦଳ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ପୁରସ୍କୃତ ହୋଇଥିଲେ। ବିଶ୍ୱ ଓଡ଼ିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସର ଏକ କର୍ମଶାଳା ଆଜି ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଛି। କର୍ମଶାଳାରେ କେନ୍ଦ୍ର ଦକ୍ଷତା ବିକାଶ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଉଦ୍ୟୋଗୀ ଅଭିବୃଦ୍ଧିକୁ ପ୍ରୋହାହିତ କରିବା, ଆର୍ଥିକ ବୃଦ୍ଧି ଅନ୍ତର୍ଭୁକ୍ତିକରଣ, ଡିଜିଟାଲ୍ ଦକ୍ଷତା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ୱେବ୍ସ ହେଉଛି ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯାହାକି ସମଗ୍ର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରକୁ ଏକାଠି କରି ମଇ ମାସ 1 ତାରିଖରୁ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ଏକ ସମ୍ମିଳନୀର ଆୟୋଜନ କରାଯିବ। ଛତିଶଗଡ଼ରେ 2ଟି ପୃଥକ ପୃଥକ ଗୁଳି ବିନିମୟରେ 30 ଜଣ ମାଓବାଦୀଙ୍କର ଆଜି ମୃତ୍ୟୁ ଘଟିଛି। ବିଜାପୁର ଜିଲ୍ଲାର ବସ୍ତର ଡିଭିଜନ ଜଙ୍ଗଲରେ ମାଓବାଦୀମାନଙ୍କ ଉପସ୍ଥିତି ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ସୁରକ୍ଷା ବାହିନୀ ଏବଂ ପୁଲିସ୍ ବାହିନୀର ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ମିଳିତ ବାହିନୀ ପକ୍ଷରୁ ଗାଙ୍ଗାଲୁରୁ ଅଞ୍ଚଳରେ କୁମ୍ବିଂ ଅପରେସନ୍ କରାଯାଉଥିବା ସମୟରେ ସେମାନଙ୍କର ମାଓବାଦୀମାନଙ୍କ ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଜିଲ୍ଲା ସଂରକ୍ଷିତ ବାହିନୀର ଜଣେ ଯବାନ ଶହୀଦ ହୋଇଥିଲେ। ତେବେ ଘଟଣାସ୍ଥଳରୁ 26 ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯିବା ସହ ବିପୁଳ ପରିମାଣର ସ୍ୱୟଂଚାଳିତ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ସୁରକ୍ଷା ବାହିନୀ ପକ୍ଷରୁ ଜବତ କରାଯାଇଛି। ସେହି ଅଞ୍ଚଳରେ ପୁଲିସ୍ ପକ୍ଷରୁ କୁମ୍ବିଂ ଅପରେସନ୍ ଜାରି ରହିଛି। ଛତିଶଗଡ଼ର କଙ୍କର ଜିଲ୍ଲା ଅଞ୍ଚଳରେ ଅନ୍ୟ ଏକ ଅଭିଯାନରେ ଗୁଳି ବିନିମୟ ଘଟି 4 ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ସରକାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ଯୋଜନା ଅଧୀନରେ 1100ରୁ ଅଧିକ ଭିତ୍ତିଭୂମି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ଅନୁମୋଦନ ହେବା ଦ୍ୱାରା ଏଥିରେ 5 ଲକ୍ଷରୁ ଅଧିକ କୃଷକ ଉପକୃତ ହେବେ। ଏହି ଯୋଜନାଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋହାହନ ଯୋଜନା ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଯୋଜନା ଅନ୍ତର୍ଭୁକ୍ତ। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ଏହି ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟ 46,000 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ବ୍ୟୟରେ 41 ମେଗା ଫୁଡ୍ ପାର୍କକୁ ଅନୁମୋଦନ କରିଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଦେଶରେ ଆନୁମାନିକ ବେରୋଜଗାରୀ ହାର 2017-18 ବର୍ଷରେ 6% ହ୍ରାସ ଘଟି 2023-24 ବର୍ଷରେ 3.2% ପହଞ୍ଚିଛି। ଶ୍ରମ ଓ ରୋଜଗାର ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ବିନିର୍ମାଣ କ୍ଷେତ୍ରରେ ରୋଜଗାର 2021-22 6.10 କୋଟି ବୃଦ୍ଧି ଘଟି 2022-23 ଏହା 6.30 କୋଟି ପହଞ୍ଚିଛି। ଏହି ସମୟ ମଧ୍ୟରେ 20 ଲକ୍ଷରୁ ଅଧିକ ରୋଜଗାର ବୃଦ୍ଧି ଘଟିଛି। ମନ୍ତ୍ରୀ କହିଛନ୍ତି ଦେଶରେ ସରକାର ବିଭିନ୍ନ ରୋଜଗାରକ୍ଷମ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିଛନ୍ତି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ, ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଆଦି ଅନ୍ତର୍ଭୁକ୍ତ। ଖେଲୋ ଇଣ୍ଡିଆ ପାରାଗେମ୍ସର ଦ୍ୱିତୀୟ ସଂସ୍କରଣକୁ ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ର କେଡି ଯାଦବ ହଲ୍ରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଖେଲୋ ଇଣ୍ଡିଆ ସମଗ୍ର ଦେଶରେ କ୍ରୀଡ଼ାର ଅଭିବୃଦ୍ଧି ଏବଂ ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ସୁଯୋଗ ସୃଷ୍ଟି କରିପାରିଛି ବୋଲି କହିଛନ୍ତି। କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦେଶରେ ଅନେକ କ୍ରୀଡ଼ାବିତ୍ ଏ କ୍ଷେତ୍ରରେ ସୁଯୋଗ ପାଇବା ସହ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି। ପ୍ୟାରିସ୍ଠାରେ ଅନୁଷ୍ଠିତ ଗତ ପାରା ଅଲମ୍ପିକ୍ ଖେଳରେ ଭାରତୀୟ କ୍ରୀଡ଼ାବିତ୍ମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି 29 ପଦକ ହାସଲ କରିଥିଲେ। ଚଳିତ ବର୍ଷ ଖେଲୋ ଇଣ୍ଡିଆ ପାରାଗେମ୍ସ 2025 ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ୍ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ଖେଲୋ ଇଣ୍ଡିଆ ସ୍ପୋର୍ଟସ୍ ସେକ୍ଟର ମେ ଅପନି ମହତ୍ତ୍ୱ କି ଭୂମିକା ଅଦା କର ରହା ହେ ସଭି କମ୍ପିଟିସନ ଖେଲୋ ଇଣ୍ଡିଆ କେ ଅମ୍ରେଲା କେ ନିଚେ ଦେଶ ମେ ଆଗେ ବଢ଼ ରହି ହେ ନହିଁ କେବଳ ଗେମ୍ସ ଆଗେ ବଢ଼ ରହି ହେ ଲେକିନ ହମାରେ ଏଥଲିଟ୍ସ ଅପନେ କୌଶଲ୍ୟ କେ ଆଧାର ପର ଅପନା ସ୍ୱୟଂ କା ଔର ଦେଶ କା ନାମ ରୋଶନ କର ରହେ ହେ ଔର ଜବ ହୌସଲା ବୁଲନ୍ଦ ହୋତା ହେ ଦିଶା ସହି ହୋତି ହେ ଏଫର୍ଟ ସହି ହୋତା ହେ ତୋ ଆଉଟପୁଟ ଆକେ ହି ରହତା ହେ।
ରାଜଧାନୀ ଦିଲ୍ଲୀର 3 ସ୍ଥାନରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ପାରାଗେମ୍ସ ଆରମ୍ଭ ହୋଇଛି ଏବଂ 6 କ୍ରୀଡ଼ା ବିଭାଗରେ 1300ରୁ ଅଧିକ ପାରା କ୍ରୀଡ଼ାବିତ୍ ଭାଗ ନେଉଛନ୍ତି। ପ୍ରସାର ଭାରତୀର ସ୍ପୋର୍ଟସ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଉଦ୍ଘାଟନୀ ଉତ୍ସବର ସିଧା ପ୍ରସାରଣ କରାଯାଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରସ୍ତାବିତ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣକୁ ନେଇ ଡିଏମ୍କେ ଏବଂ ଅନ୍ୟ କେତେକ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଉଗ୍ରବାଦ ବିରୋଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ କହିଛନ୍ତି ଦେଶ ବିକାଶର ନେତୃତ୍ୱ ନେଉଛନ୍ତି ପାରମ୍ପରିକ ଆଭିମୁଖ୍ୟ ସହ ଶ୍ରେଷ୍ଠ ସରକାରୀ ଅନୁଷ୍ଠାନ। ଛତିଶଗଡ଼ରେ 2 ପୃଥକ୍ ପୃଥକ୍ ଗୁଳି ବିନିମୟ ଘଟଣାରେ 30 ଜଣ ମାଓବାଦୀଙ୍କ ମୃତ୍ୟୁ ଏବଂ ଖେଲୋ ଇଣ୍ଡିଆ ପାରାଗେମ୍ସର ଦ୍ୱିତୀୟ ସଂସ୍କରଣକୁ ଆଜି ନୂଆଦିଲ୍ଲୀଠାରେ ଉଦ୍ଘାଟନ କଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ସମ୍ବାଦ ଶେଷ ହେଲା।